କାଇସରିଆରେ କର୍ଣ୍ଣିଲିଓ ନାମକ ଜଣେ ଅଣଜିହୁଦୀ ଲୋକ ଥିଲେ। ସେ ଜଣେ ପରୋପକାରୀ ଏବଂ ଈଶ୍ୱର ଭକ୍ତ ଏବଂ ପ୍ରାର୍ଥନାଶୀଳ ଲୋକ ଥିଲେ। ଦିନେ ଈଶ୍ୱରଙ୍କର ଜଣେ ଦୂତ ତାଙ୍କୁ ଦର୍ଶନ ଦେଇ କହିଲେ, କର୍ଣ୍ଣିଲିଓ କର୍ଣ୍ଣିଲିଓ, ତୁମର ପ୍ରାର୍ଥନା ଈଶ୍ୱର ଶୁଣିଅଛନ୍ତି। ବର୍ତ୍ତମାନ ତୁମେ ଜାଫରେ ଥିବା ପିତରଙ୍କୁ ଡକାଇ ଆଣ। ସେଥିରେ କର୍ଣ୍ଣିଲିଓ କିଛି ଲୋକଙ୍କୁ ଜାଫକୁ ପଠାଇଲେ। ତା ପରଦିନ ସେମାନେ ଜାଫରେ ପହଞ୍ଚିଲେ। ସେହି ସମୟରେ ପିତର ଛାତ ଉପରେ ପ୍ରାର୍ଥନା କରୁଥିଲେ ଏବଂ ପିତର ଗୋଟିଏ ଦର୍ଶନ ଦେଖିଲେ ଯେ ସବୁ ପ୍ରକାର ପଶୁପକ୍ଷୀରେ ଭର୍ତ୍ତି ହୋଇଥିବା ଗୋଟିଏ ବଡ଼ ଚାଦର ସ୍ୱର୍ଗରୁ ତଳକୁ ଆସୁଛି ଏବଂ କେହି ଜଣେ ତାଙ୍କୁ ସେସବୁକୁ ମାରି ଖାଇବା ପାଇଁ କହୁଅଛନ୍ତି। କିନ୍ତୁ ପିତର କହିଲେ, ପ୍ରଭୁ, ମୁଁ କେବେ କୌଣସି ଅଶୁଚି ଜିନିଷ ଖାଇନାହିଁ। କିନ୍ତୁ ସେ କହିଲେ, ଈଶ୍ୱର ଯାହାକୁ ଶୁଚି କରିଅଛନ୍ତି ତୁମ୍ଭେ ତାହାକୁ ଅଶୁଚି କୁହ ନାହିଁ। ଏହିପରି ତିନି ଥର ହେଲା ପରେ ସେହି ଚାଦର ଉପରକୁ ନିଆଗଲା। ସେତେବେଳେ ତାଙ୍କୁ ଡାକିବାକୁ ଆସିଥିବା ଲୋକମାନେ ପହଞ୍ଚିଲେ। ତେଣୁ ପବିତ୍ରାତ୍ମା କହିଲେ, ସେହି ଲୋକମାନଙ୍କ ସହିତ ଯାଅ। ଏବଂ ପିତର ସେମାନଙ୍କ ସହିତ ଗଲେ। ସେତେବେଳେ ବହୁତ ଲୋକ କର୍ଣ୍ଣିଲିଓଙ୍କ ଘରେ ଜମା ହୋଇଥିଲେ। ତେଣୁ ପିତର ଲୋକମାନଙ୍କୁ ଦେଖି କହିଲେ, ଜିହୁଦୀମାନଙ୍କ ଛଡ଼ା ଅନ୍ୟ ଲୋକର ଘରକୁ ଯିବା ଜଣେ ଜିହୁଦୀ ପକ୍ଷରେ ଉଚିତ ନୁହେଁ। କିନ୍ତୁ କାହାକୁ ବି ଅଶୁଚି ବୋଲି କହିବାକୁ ଈଶ୍ୱର ମୋତେ ମନା କରିଅଛନ୍ତି। ତେଣୁ ବର୍ତ୍ତମାନ ମୋତେ କାହିଁକି ଡାକିଛନ୍ତି କୁହନ୍ତୁ। ସେଥିରେ କର୍ଣ୍ଣିଲିଓ ତାଙ୍କୁ ସବୁ କଥା କହିଲେ। ତହିଁରେ ପିତର ଜାଣିଲେ ଯେ ଈଶ୍ୱର ମୁଖାପେକ୍ଷା କରନ୍ତି ନାହିଁ, ଆଉ ଭଲ କାମ କରୁଥିବା ସମସ୍ତଙ୍କୁ ଈଶ୍ୱର ଗ୍ରହଣ କରନ୍ତି। ପିତର କହିଲେ, ଯେଉଁ ଯୀଶୁଙ୍କୁ କୃଶରେ ବଧ କରାଗଲା ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଅଛନ୍ତି ଏବଂ ଆମେ ସେହି ବିଷୟର ସାକ୍ଷୀ ଅଟୁ। ବର୍ତ୍ତମାନ ଯିଏ ତାଙ୍କୁ ବିଶ୍ୱାସ କରିବ ସେ ପାପ କ୍ଷମା ପାଇବ। ପିତର କଥା କହୁଥିବା ସମୟରେ ଈଶ୍ୱରଙ୍କର ଆତ୍ମା ବାକ୍ୟ ଶୁଣୁଥିବା ଲୋକମାନଙ୍କ ଉପରକୁ ଓହ୍ଲାଇ ଆସିଲେ, ଯାହାଫଳରେ ପିତର ସେମାନଙ୍କୁ ଜଳ ଦୀକ୍ଷା ନେଇ ବିଶ୍ୱାସରେ ସ୍ଥିର ହୋଇ ରହିବାକୁ ପରାମର୍ଶ ଦେଲେ।